ବାଲକୃଷ୍ଣ ମାଧବ ଲାଲଙ୍କ କଥା ଶ୍ରବଣ କରେଇଲୁ। ଆଗାମୀ ଦିନ ମଧ୍ୟ ଅଛି, କାଲି ଦିନ 3ଟାରୁ 5ଟା ସମୟରେ ଭଗବାନଙ୍କର ଏଇ ଗୁଣାନ କୀର୍ତ୍ତନ ପୁଣି ହବ। କାରଣ ଜମି ଜନ୍ମାଷ୍ଟମୀ ପାଇଁ ରାତ୍ରିରେ ହେଇପାରିବନି, ରାତ୍ରିରେ ଭଗବାନଙ୍କର ସେବା ଅଛି, ରାତ୍ରିରେ ଭଗବାନଙ୍କ ଜନ୍ମ ମହୋତ୍ସବ ଏଠି ପୂଜା ବିଧି ଇତ୍ୟାଦି ସବୁ ଅଛି, ଭଗ ମନ୍ଦିରର ଅନ୍ୟ ବର୍ଷ କାର୍ଯ୍ୟକ୍ରମ ଅଛି। ତେଣୁ ପ୍ରବଚନ ଆମେ କାଲି ଭଗବାନଙ୍କ ଗୁଣାନ କୀର୍ତ୍ତନ ଦିନ 3ଟାରୁ 5ଟା ଅପରାହ୍ନ 5ଟା ସମୟରେ ସମାପ୍ତ ହବ। ଆପଣମାନେ ଦୟାକରି ସମସ୍ତେ ବିପୁଳ ସଂଖ୍ୟାରେ ଯୋଗଦାନ କରି ଭଗବାନ ରାଧା ଗୋବିନ୍ଦ ପରମାତ୍ମା ପବିତ୍ର ପୀଠରେ ଭଗବାନଙ୍କର ଗୁଣମାନଙ୍କର କରିବା ହେଲେ ଏବଂ ଏ ମହାରାଜାଙ୍କର ପବିତ୍ର ଅମୂଲ୍ୟ ରସ ଯେ ତାଙ୍କ ମୁଖନିଷ୍ଠିତ ଅମୃତ ବାଣୀ କୃଷ୍ଣ ଭଗବାନଙ୍କର ଶ୍ରବଣ କରିବା ହେବ। ଅନ୍ୟ
ହରେ କୃଷ୍ଣ। ବର୍ତ୍ତମାନ ଆମର ପ୍ରସାଦ ବି ରେଡ଼ି ହେଇଗଲାଣି, ଆପଣମାନେ ଏହାକୁ ପ୍ରସାଦ ପାଇବେ। ତେଣୁ ବିଶେଷ କରି ଏ ରାଧାଗୋବିନ୍ଦ ମନ୍ଦିର ଯେଉଁମାନେ ମ୍ୟାନେଜମେଣ୍ଟ ଅଛନ୍ତି, ବିଚିତ୍ର ଲଙ୍କା ସେ ମୋର ଭାଇ ହେବେ, ତେଣୁ ସେ ଆମର ଉତ୍ସାହିତ ମ୍ୟାନେଜମେଣ୍ଟ ସେମାନେ ମଧ୍ୟ ଆମର ଗତ ବର୍ଷ ହେଇଥିଲା, ଏ ବର୍ଷ ମଧ୍ୟ ସେମାନେ ରିକ୍ୱେଷ୍ଟ କରିଥିଲେ। ତାଙ୍କର ଅନୁରୋଧ ରକ୍ଷା କରି ଏଠାରେ ମଧ୍ୟ ଆମର ପ୍ରୋଗ୍ରାମ କାର୍ଯ୍ୟ ସବୁ କରାହେଇଛି, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ମଧ୍ୟ ମୁଁ ଆମର ଧନ୍ୟବାଦ ଜ୍ଞାପନ କରୁଛି। ଏହା ବ୍ୟତୀତ ଆମ ମନ୍ଦିରରେ ବିଶାଳ ଆକାରରେ କାର୍ଯ୍ୟକ୍ରମ କରାଯାଉଛି। କୃଷ୍ଣ ବଳରାମ ମନ୍ଦିର ବଡ଼ ମନ୍ଦିର, ବହୁତ ସାଜସଜା ସେଠି କରାଯାଇଛି ଏବଂ ବହୁତ ପ୍ରୋଗ୍ରାମ କରାଯାଉଛି, ଲକ୍ଷ ଲକ୍ଷ ଲୋକ ସେଠାକୁ ମଧ୍ୟ ଆସୁଛନ୍ତି। ତେଣୁ ସେଥିରେ ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ୱ ବି ଅଛି। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ସେ ମନ୍ଦିରକୁ ଯାଆନ୍ତୁ। ଆମର ସକାଳ ମଙ୍ଗଳ ଆଳତିଠୁ ଆରମ୍ଭ କରି ମଙ୍ଗଳ ଆଳତି, ଦର୍ଶନ ଆଳତି, ବୈକାଳ ଆଳତି, ସନ୍ଧ୍ୟା ଆଳତି, ବିଭିନ୍ନ ପ୍ରକାର ସବୁ କରାଯାଉଛି। ତେଣୁ ମୁଁ କହୁଥିଲି ଯେ ଆପଣଙ୍କର ମଧ୍ୟ ସେ ଉତ୍ସବ ତ ହେଉଛି, ତଥାପି ଆମର ଯେଉଁ ପ୍ରକାର ରୀତିରେ କରାଯାଉଛି ସେଟା ତ ଆପଣ କରିପାରିବେ ନାହିଁ, ତଥାପି କେତେଟା ଜିନିଷ ମୁଁ କହୁଛି ସେଟାକୁ ସେମାନେ ପାଳନ କରିବା ମୁଁ କହିଲି। ତେଣୁ ଏହା ହେଲେ ବହୁତ ଭଲ ହେବ। ଏଥିରେ ମଧ୍ୟ ବହୁତ ସମୟରେ ଇଏ ତ ଭାଗବତ କଥା ହେଲା, ମଝିରେ ମଝିରେ ମଧ୍ୟ ଆପଣଙ୍କର ଗୀତା ଆଲୋଚନା ଚକ୍ର କରାଯାଉ, ଅନ୍ୟାନ୍ୟ ସବୁ ଏଇ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଡାକିଲେ କ'ଣ ହେଉଛି ଅନେକ ଜିନିଷ ଆପଣ ଜାଣିପାରିବେ। କାରଣ ଭଗବାନ କୃଷ୍ଣଙ୍କ ଲୀଳା ତ ଯାହା କୁହାଯାଉଛି ଅନନ୍ତ ଲୀଳା ସେ, ତେଣୁ ସେ ଏଠାରେ ତ ଶ୍ରୀଳା ଏଠାରେ ତ ରାଧାଗୋବିନ୍ଦ ମନ୍ଦିର ଅଛନ୍ତି, ଲୀଳା ତାଙ୍କର ଚାଲିଛି। କିନ୍ତୁ କୃଷ୍ଣ କହୁଛି ମୋର ଆଉ ଜନ୍ମ ଆଉ କର୍ମ ବା ଲୀଳା ହେଉଛି ଅପ୍ରାକୃତ, ଏଟା ପ୍ରାକୃତ ନୁହେଁ, ଆକୁ ଆମେ ତତ୍ତ୍ୱରେ ଜାଣିଲେ ଆମେ ଭଗବତ ଧାମ ଯିବା। ତ ସମସ୍ତେ ଏ ଭୌତ ଜଗତରେ ଆମେ ଅଛୁ, ତ ମାଇକ ମାୟା କବଳେ ହେଇଯାଇଛୁ, ଆମେ କିପରି ଭାବରେ ଭଗବତ ଧାମ ଯିବା? ତେଣୁ ସେଥିପାଇଁ ତାଙ୍କ ଲୀଳାକାଣୀ ଆମକୁ ଶ୍ରବଣ କରିବାକୁ ପଡ଼ିବ। ତେଣୁ ଯିଏ ଯେଉଁମାନେ ପରମ୍ପରାରେ ଆସୁଛନ୍ତି ଉପଯୋଗ ଆଚାର୍ଯ୍ୟ ତାଙ୍କଠୁ ଶ୍ରବଣ କରିବାକୁ ପଡ଼ିବ, ଯାହା ପ୍ରଭୁ ବାରମ୍ବାର କହିଛନ୍ତି ଯେଉଁମାନେ ବୈଷ୍ଣବ ନୁହନ୍ତି ତାଙ୍କ କଥାରୁ ଶୁଣିଲେ କ'ଣ ହବ, ଫଳ କିଛି ମିଳେ। ଭୂତ ହରି କଥା ମଧ୍ୟ ଅବୈଷ୍ଣବ ନ କର୍ତ୍ତବ୍ୟ କୁହାଯାଉଛି, ସର୍ବଶିଷ୍ଟ ଯଥା ଭୟ, କ୍ଷୀରଟା ବହୁତ ଭଲ ଜିନିଷ, ସେ କ୍ଷୀରଟାକୁ ପାନ କଲେ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହବ। କି କ୍ଷୀରଟାରେ ଯଦି ସାପ ମୁହଁ ଲଗେଇଦେଲା ତାହେଲେ ସେ ବିଷ ଫଳ ଆମେ ପାଇବୁ। ସେଥିପାଇଁ ଯେଉଁମାନେ ବୈଷ୍ଣବ ନୁହନ୍ତି, ଭଲ କଥା କହିବେ, ସବୁ କରିବେ, ତାଙ୍କ ଆଚରଣ ବିଧି କିଛି ନାହିଁ, ସେମାନେ ମୋତେ ଏବେ ଶ୍ରବଣ କରିବାକୁ କୁହାଯାଉଛି। ସେଥିପାଇଁ ସମ୍ପ୍ରଦାୟ କଥା ମଧ୍ୟ ଏଠି କୁହାଗଲା, କଳିଙ୍ଗରେ 4ଟି ସମ୍ପ୍ରଦାୟ କଥା ହୋଇଛି, ସମ୍ପ୍ରଦାୟ ଲୋକଙ୍କୁ ଡାକିବେ ଯେଉଁମାନେ କଥା କହିବେ ତାହେଲେ ଆପଣମାନେ ସୁଫଳ ପାଇପାରିବେ। ହରେ କୃଷ୍ଣ, ଜୟ ଶ୍ରୀଦେବ କି ଜୟ, ଜୟ ଶ୍ରୀ ପ୍ରଭୁପାଦ କି ଜୟ, ରଥଯାତ୍ରା ଶ୍ରୀମଦ୍ ଭାଗବତ କି ଜୟ, ସନ୍ନତ ଭକ୍ତବୃନ୍ଦ କି ଜୟ, ଗୌର ପ୍ରେମାନନ୍ଦ ବାର ହରି ହରି ବୋଲ। ପ୍ରଭୁଙ୍କୁ ତ ଆମେ ବହୁତ ଧନ୍ୟବାଦ ଦେଉଛୁ, ଏଇଠି 6 ଦିନ କାଳ ସେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ତାକୁ ଛାଡ଼ିକି ଠିକି ମଧ୍ୟ ସେ ଆସିଛନ୍ତି, ଆଉ ସେ ଶ୍ରୀମଦ୍ ଭାଗବତ ସୁନ୍ଦର ଭାବରେ ଆମକୁ ବୁଝେଇଛନ୍ତି। କାରଣ କୃଷ୍ଣ ଲୀଳା ତ ଅନନ୍ତ ଲୀଳା, ବହୁତ ମାଧୁର୍ଯ୍ୟମୟ ରସ ସେ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ମଧ୍ୟ ତାଙ୍କୁ ଆମର କଂଗ୍ରେସ ପାର୍ଟିକୁ ଧନ୍ୟବାଦ ଅର୍ପଣ କରୁଛି। ହରେ କୃଷ୍ଣ। ଆଉ ଯେଉଁମାନେ ମଧ୍ୟ ଏଠି ଆସିଛନ୍ତି କେତେ ବାଟରୁ ଆସିକି ମଧ୍ୟ ଆମର କୃଷ୍ଣ ତରଫରୁ ଏଠି କୀର୍ତ୍ତନ କରିଛନ୍ତି, ତାଙ୍କୁ ମଧ୍ୟ ଧନ୍ୟବାଦ।